ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆର୍ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରବେ। ଇଟା ତାଙ୍କର 126 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆର୍ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିଭିଲ୍ ଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ରାତିର 8 ବଜେ ଆଞ୍ଚଳିକ ଭାଷାନ୍ତରଣର ଫେରଘା ପ୍ରସାରଣ କରାଯିବା। ମଧ୍ୟସ୍ଥତା ଆଇନ 2023 ନ୍ୟାୟିକ ବ୍ୟବସ୍ଥା ଥି ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛି ଆଉ ନ୍ୟାୟ ଦେବାର ପ୍ରକ୍ରିୟାକେ ଅତ୍କା ସରଳ ଆର୍ ସୁଲଭ କରିଛି ବୋଲି ଜାତୀୟ ମଧ୍ୟସ୍ଥତା ସମ୍ମିଳନୀର ଉଦ୍ଘାଟନୀ ଉତ୍ସବ ଥି ଯୋଗ ଦେଇକରି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ବିଆର୍ ଗବାଇ କହିଛନ୍। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷ ନ ହୋଇଥିବାର ଏ ଦୁଇଦିନିଆ ସମ୍ମିଳନୀ ଥି ଯୋଗ ଦେଇକରି ଜଷ୍ଟିସ୍ ଗବାଇ କହିଛନ୍, ମଧ୍ୟସ୍ଥତା ମତଭେଦକେ ଆଲୋଚନାର ବାଟ ଦେଖାସି। କାର୍ଯ୍ୟକ୍ରମ ଥି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି ଯୋଗ ଦେଇକରି କହିଛନ୍, ମଧ୍ୟସ୍ଥତା ଖାଲି ବିବାଦର ସମାଧାନ ନାଇଁ କରେ, ନିଜ ନିଜର ଭିତରେ ବିଶ୍ୱାସ ଆର୍ ସାମାଜିକ ଶାନ୍ତି ଭିଲ୍ ସ୍ଥାପନା କର୍ସି। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟସ୍ଥତା ଆଲୋଚନାର ଗୋଟେ ମାଧ୍ୟମ ଆଏ ବୋଲି କହିଛନ୍। ମଧ୍ୟସ୍ଥତା ଲାଗି ଫୋର୍ସୀ ମନ୍ତ୍ର ଅପ୍ନାବାର୍କେ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଲାକାଲି ଝାରସୁଗୁଡ଼ାନୁ ଆଭାସୀ ଜରିଏ ବ୍ରହ୍ମପୁରନୁ ସୁରଟର ଉଧନାକେ ଅମୃତ ଭାରତ ଟ୍ରେନ୍ର ଶୁଭାରମ୍ଭ କରିଛନ୍। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ଠାରେ ରାତିର 10:45 ଥି ଟ୍ରେନ୍ ପହଞ୍ଚିବା ଋତୁରୁ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଟ୍ରେନ୍କେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍। ସେନ୍ତା କଲାହାଣ୍ଡି ଜିଲ୍ଲାର କେସିଙ୍ଗା ରେଲ୍ ଷ୍ଟେସନ୍ର ଏ ଟ୍ରେନ୍ ପହଞ୍ଚିବା ଋତୁରୁ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀ ତାକେ ସ୍ୱାଗତ କରିଥିଲେ। ସେବା ଆର୍ ସୁଶାସନ ମନ୍ତ୍ରଥି ପ୍ରେରିତ ହୋଇକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ସରକାର ଦେଶେ ପରିବର୍ତ୍ତନ ଆଣବାର୍ ଲାଗି ଅହରହ ଚେଷ୍ଟା ଜାରି ରଖିଛନ୍। ସେବା ପର୍ବର ଆଜିର କଡ଼ିଥି କେନ୍ଦ୍ର ସରକାର ଅଟଲ ପେନ୍ସନ୍ ଯୋଜନା ଜରିଏ ଦେଶର ଅଣସଂଗଠିତ ଶ୍ରମିକମାନଙ୍କ ଲାଗି ସାମାଜିକ ସୁରକ୍ଷାକେ କେନ୍ତା କରି ମଜବୁତ କରିଛନ୍ ସେ ବାବଦେ ଜାନ୍ମା। ଅଟଲ ପେନ୍ସନ୍ ଯୋଜନା 2015 ମେ ମାସେ ଅଣସଂଗଠିତ ଶ୍ରମିକମାନଙ୍କ ଲାଗି ଅବସରକାଳୀନ ସୁରକ୍ଷାର ଅଭାବ ବାଗିର ଆହ୍ୱାନକେ ସମାଧାନ କରବାର୍ ଲାଗି ମୂଲ ହୋଇଥିଲା। ଏ ଯୋଜନା ଅବସରକାଳୀନ ସ୍ୱେଚ୍ଛାକୃତ ସଞ୍ଚୟକେ ତହକାବାର୍ ଲାଗି କରାଯାଇଛି, ଯେନ୍ତି ବୟସ ଉପରେ ନିର୍ଭର କରିକରି ସଦସ୍ୟତା ନେଉଥିବା ଲୋକମାନଙ୍କୁ ଧାରିଜ ପେନ୍ସନ୍ ସୁବିଧା ଦିଆଯାଇଛି। ଖାସ୍ କରି ଗରିବ ଆଉ ଅସୁରକ୍ଷିତ ଲୋକମାନଙ୍କୁ ଏଥି ସାମିଲ କରାଯାଇଛି। ଆଜି ବିଶ୍ୱ ଜଳାନ୍ତକ ଦିବସ। କୁକୁର, ବିଲେଇ, କୁଲିଆ ଆର୍ ଗଧିଆ ବାଗିର ପ୍ରାଣୀମାନଙ୍କନୁ ମୁନୁଷ ଆର୍ ଅଲଗା ପ୍ରାଣୀମାନଙ୍କୁ ଜଳାନ୍ତକ ରୋଗ ହେସି। ପାଗଲ କୁକୁର ଚାବିଲେ ପାଖାପାଖି 90% ଲୋକ ଜଳାନ୍ତକ ରୋଗଥି ଆକ୍ରାନ୍ତ ହେସନ୍। ଭାରତନ ପଛରକ ପାଖାପାଖି 18-20 ହଜାର ଲୋକ ଇ ରୋଗଥି ମରୁଛନ୍। ଜଳାନ୍ତକ ରୋଗ ଖାସ୍ କରି ଛୋଟ ଛୁଆମାନଙ୍କ ନ ଦେଖ୍ବାର୍କେ ମିଲ୍ସି। ଇ ରୋଗର ପ୍ରତିଷେଧକ ଟିକା ରାଜ୍ୟର ସବୁ ଡାକ୍ତରଖାନାନ ମାହାଲିଆଥି ମିଳୁଛେ। ନିଜର ପୋଷା କୁକୁରମାନଙ୍କୁ ବଛରକ ଥରେ ଲେଖା ପ୍ରତିଷେଧକ ଟିକାକରଣ କରବାର୍ ଲାଗି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ତରଫରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଇବା ପିଢ଼ି ଜିଏସ୍ଟି ସଂସ୍କାରକେ ଗଲା 22 ତାରିଖ ଲାଗୁ କରିଛନ୍। ଇତାକେ ଜିଏସ୍ଟି ସଞ୍ଚୟ ଉତ୍ସବ ଭାବେ ପାଳନ କରାଯିବାର ସହିତ ଭିନ୍ ଭିନ୍ ମହଲରୁ ପ୍ରଶଂସା କରାଯାଉଛି। ନୂଆ ଜିଏସ୍ଟି ସଂସ୍କାରଥି ସରକାର ସ୍ୱାସ୍ଥ୍ୟସେବାକେ ତହକାବାର ସହିତ ମୁଖ୍ୟ କ୍ଷେତ୍ରମାନଙ୍କେ ନିବେଶ ବଢ଼ାବାର ଲକ୍ଷ୍ୟଥି ଟିକସ ଦରକେ କମ୍ କରିଛନ୍। ଜିମ୍ ଆର୍ ଫିଟ୍ନେସ୍ କେନ୍ଦ୍ରମାନଙ୍କେ ଜିଏସ୍ଟି 18-5% କମ୍ କରାଯାଇଛି। ନୂଆପଡ଼ାନୁ ହେବାର୍କେ ଥିବାର ବିଧାନସଭା ଉପନିର୍ବାଚନ ଲାଗି ଜିଲ୍ଲା ପ୍ରଶାସନ ତରଫରୁ ତୟାରୀ ମୂଲ ହୋଇଛି। ନ୍ୟାସନାଲ୍ କଲେଜ ନ ଥିବାର ଷ୍ଟ୍ରଙ୍ଗରୁମ୍ ନ ଗଲାକାଲି ଜିଲ୍ଲାପାଳ ମଧୁସୂଦନ ଦାସ ଆର୍ ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ ସିଂ ସ୍ଥିତିର ସମୀକ୍ଷା କରିଛନ୍। ଉପନିର୍ବାଚନ ଲାଗି ପ୍ରଶାସନିକ ସ୍ତରନ ବହୁଟି ପ୍ରସ୍ତୁତି, ଆଇନ ଶୃଙ୍ଖଳା ଆଉ ଇଭିଏମ୍ ଆଉ ଭିଭିପାଟ୍ କାର୍ଯ୍ୟକ୍ରମ ରହିବାର ବାଗିର ଭିନ୍ ଭିନ୍ ବିଷୟଟି ପଦକ୍ଷେପ ନେବାର ଲାଗି ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ବଙ୍ଗୋପସାଗରନ ସକ୍ରିୟ ହୋଇଥିବାର ଘୂର୍ଣ୍ଣିବଲୟ ଲଘୁଚାପ ଥି ବଦଳିବା ଋତୁରୁ ଉତ୍ତର ପଶ୍ଚିମ ଆର୍ ତାର ପାଖର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ପାଖେ ଅବପାତର ରୂପ ନେଇଛି। ଇତାର ପ୍ରଭାବଟି ଆଇବା କାଲତକ ରାଜ୍ୟ ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ସେଆଡ଼େ ଆଇବା 1 ତାରିଖ ଦିନ ବଙ୍ଗୋପସାଗରନ ଫେର୍ ଗୋଟେ ଲଘୁଚାପ କ୍ଷେତ୍ର ବନବାର ସମ୍ଭାବନା ରହିଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।